ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆସନ୍ତା ବର୍ଷ ମାର୍ଚ୍ଚ 31 ସୁଦ୍ଧା ଭାରତ ହେବ ନକ୍ସଲମୁକ୍ତ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ 66% ଯାଞ୍ଚ ସରିଥିବା ସୂଚନା। ଆକ୍ଜିଓମ୍ 4 ମିଶନର ପ୍ରତ୍ୟାବର୍ତ୍ତନ ଲାଗି ଚଳିତ ମାସ 14 ତାରିଖରେ ଆରମ୍ଭ ହେବ ପ୍ରକ୍ରିୟା। ନିପା ସଂକ୍ରମଣର ମିଳିତ ମୁକାବିଲା ଲାଗି କେରଳର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ବୈଜ୍ଞାନିକ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ 251 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ। ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗତକାଲି ଝାଡ଼ଖଣ୍ଡରେ ଅନୁଷ୍ଠିତ 27ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା ନକ୍ସଲ ବିରୋଧୀ ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ନକ୍ସଲ ବିରୋଧୀ ପଦକ୍ଷେପ କ୍ଷେତ୍ରରେ ସମସ୍ତ ରାଜ୍ୟ ମିଳିତ ହୋଇଥିବାରୁ ଏବଂ ସୁରକ୍ଷାବଳର ସାହସିକ କାର୍ଯ୍ୟ ଯୋଗୁଁ ଏହି କାର୍ଯ୍ୟ ସମ୍ଭବ ହୋଇପାରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି 3ଟି ନୂଆ ଅପରାଧିକ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଉଦ୍ୟମ କରିବା ଆବଶ୍ୟକ। 2004-2014 ମଧ୍ୟରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର 25ଥର ବୈଠକ ବସିଥିବା ବେଳେ 2014-2025 ମଧ୍ୟରେ ଏହି ସଂଖ୍ୟା 63କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ବୈଠକ ସମୟରେ ଶ୍ରୀ ଶାହା ବିହାର ଏବଂ ଝାଡ଼ଖଣ୍ଡ ମଧ୍ୟରେ ଦେଖାଦେଇଥିବା ସମସ୍ୟାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିରେ ଯୋଗଦେଇ ରାଜ୍ୟଗୁଡ଼ିକର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଅପହଞ୍ଚ ସ୍ଥାନରେ ବିକାଶ କାର୍ଯ୍ୟର ଅଗ୍ରଗତି ନେଇ ପଦକ୍ଷେପ ନିଆଯିବ। ବ୍ୟାଙ୍କ ସେବା ପହଞ୍ଚିପାରିନଥିବା ସ୍ଥାନଗୁଡ଼ିକରେ ବ୍ୟାଙ୍କ ସୁବିଧା ଉପଲବ୍ଧ କରାଯିବ। ଆସନ୍ତା ବର୍ଷ ପୂର୍ବାଞ୍ଚଳ ପରିଷଦ ବୈଠକ ପୁରୀରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ଅନେକ ଜାଗାରେ ବ୍ୟାଙ୍କ ପହଞ୍ଚିପାରିନା, ତାହାର ପ୍ରସ୍ତାବ ରାଜ୍ୟ ତରଫରୁ ରଖାଯାଇଥିଲା। ମହିଳା ସଶକ୍ତିକରଣ ପାଇଁ କିଭଳି ଭାବରେ ଆହୁରି ସେମାନଙ୍କୁ ସଶକ୍ତକରଣ କରାଯିବ ତାକୁ ମଧ୍ୟ ଫୋକସ୍ କରାଯାଇଥିଲା। ବିଶେଷ କରିକି ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ କାର୍ଡ ସମସ୍ତଙ୍କ ପାଖରେ କେମିତି ପହଞ୍ଚିବ, ଆୟୁଷ୍ମାନ ବୟବନ୍ଦନା ଯୋଜନାକୁ ସାଚୁରେସନ୍ ମୋଡ୍ରେ କରାଯିବ, ଏକଥା ଉପସ୍ଥାପନା କରାଯାଇଥିଲା। ଆସନ୍ତା 31 ମାର୍ଚ୍ଚ 2026 ସୁଦ୍ଧା ନକ୍ସଲ ଦମନ କରାଯିବ।
ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ 66% କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟା 6ଟା ସୁଦ୍ଧା 7,99,00,000 ଭୋଟରଙ୍କ ମଧ୍ୟରୁ 5,22,00,000 ଭୋଟରଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଜୁନ୍ 24 ଆରମ୍ଭ ହୋଇଥିବା ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ଲାଗି 2 ସପ୍ତାହରୁ ଅଧିକ ସମୟ ବଳକା ରହିଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ 77,895 ଜଣ ବୁଥ୍ସ୍ତରୀୟ ଅଧିକାରୀ ଏବଂ 20,000 ନବନିଯୁକ୍ତ ବ୍ଲକ୍ସ୍ତରୀୟ ଅଧିକାରୀ ସାମିଲ ହୋଇଛନ୍ତି। ଯାଞ୍ଚ ପ୍ରକ୍ରିୟାକୁ ସଫଳ କରିବା ଲାଗି 4,00,000 ଅଧିକ ସ୍ୱେଚ୍ଛାସେବୀ ସହାୟତା କରୁଛନ୍ତି। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧ୍ୟ 1,56,000 ବୁଥ୍ସ୍ତରୀୟ ଏଜେଣ୍ଟକୁ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ବିହାରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଜାରି ରଖିବା ପାଇଁ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିହାରରେ ଆଗକୁ ନିର୍ବାଚନ ହେବାକୁ ଥିବାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ନେଇ ଆଗତ କେତୋଟି ମାମଲାର ଶୁଣାଣି କରିବା ଅବସରରେ ଖଣ୍ଡପୀଠ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ତେବେ ଏହି ସଂଶୋଧନ ପ୍ରକ୍ରିୟାରେ ନ୍ୟାୟିକ ସ୍ୱାର୍ଥ ରକ୍ଷାକୁ ଦୃଷ୍ଟିରେ ରଖି ଆଧାର କାର୍ଡ଼, ରାସନ କାର୍ଡ଼ ଏବଂ ଭୋଟର ପରିଚୟପତ୍ର ପରି ପ୍ରମୁଖ ପରିଚୟପତ୍ର ଗ୍ରହଣ କରିବା ନେଇ ବିଚାର କରିବାକୁ ଖଣ୍ଡପୀଠ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି। ଆୟୋଗଙ୍କ ଦ୍ୱାରା ବିହାରରେ ଭୋଟର ତାଲିକାରେ ସଂଶୋଧନ ପ୍ରକ୍ରିୟା ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ସ୍ୱୀକୃତ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ତେବେ ଏଥିପାଇଁ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା ବୋଲି ଖଣ୍ଡପୀଠ କହିଛନ୍ତି। ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଏହି ସ୍ୱତନ୍ତ୍ର ପଦକ୍ଷେପ କାହିଁକି ଗ୍ରହଣ କରାଯାଇ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସଂଶୋଧନ ପ୍ରକ୍ରିୟାରେ ଆଧାର କାର୍ଡ଼କୁ ବାଦ୍ ଦେବା ନେଇ ମାମଲାରେ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ଆୟୋଗ କହିଛନ୍ତି ଭୋଟର ହେବା ପାଇଁ ନାଗରିକତ୍ୱ ଯାଞ୍ଚ ଜରୁରୀ ଏବଂ ଏହାର ପ୍ରମାଣ ଭାବେ ଆଧାର କାର୍ଡ଼କୁ ବ୍ୟବହାର କରାଯାଇପାରିବ ନାହିଁ। ଏହା ଉପରେ ପ୍ରତିକ୍ରିୟା ରଖି ଖଣ୍ଡପୀଠ କହିଛନ୍ତି ଏଥିପାଇଁ ବହୁ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିଲା। ତେବେ ନାଗରିକତ୍ୱ ପ୍ରସଙ୍ଗ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରିସରଭୁକ୍ତ ବୋଲି ଖଣ୍ଡପୀଠ କହିଛନ୍ତି। ବିହାରରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଆଗତ ଏକାଧିକ ମାମଲାର ସୁପ୍ରିମକୋର୍ଟ ଏକାଠି ଶୁଣାଣି କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆକ୍ଜିୟମ୍ ଫୋର୍ ମିଶନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଥିବା ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ କ୍ରୁ ସଦସ୍ୟ ଚଳିତ ମାସ 14 ତାରିଖରେ ପ୍ରତ୍ୟାବର୍ତ୍ତନ କରିବା ଲାଗି ଯାତ୍ରା ଆରମ୍ଭ କରିବେ ବୋଲି ନାସା ଘୋଷଣା କରିଛି। ନାସା ବାଣିଜ୍ୟିକ କ୍ରୁ କାର୍ଯ୍ୟକ୍ରମର ପରିଚାଳକ ଷ୍ଟିଭ୍ ଷ୍ଟିଚ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆକ୍ଜିୟମ୍ ଫୋର୍ ମିଶନକୁ ଅଣ୍ଡକ୍ କରିବା ଲାଗି 14 ତାରିଖରେ ପ୍ରକ୍ରିୟା ଆରମ୍ଭ ହେବ। ଅଣ୍ଡକ୍ ହେବାର କେତେ ଘଣ୍ଟା ପରେ ଏହା ପ୍ରଶାନ୍ତ ମହାସାଗରର କାଲିଫର୍ଣ୍ଣିଆ ଉପକୂଳ ନିକଟରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ଆନ୍ତର୍ଜାତିକ ମହାକାଶ ଷ୍ଟେସନକୁ 14 ଦିନିଆ ମିଶନରେ ଅଛନ୍ତି। ସେ 1984 ମହାକାଶକୁ ଯାଇଥିବା ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ମହାକାଶଚାରୀ। ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ଏହି ମିଶନରେ 7ଟି ପରୀକ୍ଷଣ କରିଛନ୍ତି। ତାଙ୍କ ପିତାମାତା କହିଛନ୍ତି ଏହି ମିଶନରେ ଶୁକ୍ଳାଙ୍କ ସାମିଲ ହେବା ନେଇ ସେମାନେ ଗର୍ବ ଅନୁଭବ କରୁଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନର୍ମଦାର କେବାଡ଼ିଆଠାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିଙ୍କ ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମୌଳିକ ପରିବର୍ତ୍ତନ ଆସିଛି। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ନିପା ସଂକ୍ରମଣର ମୁକାବିଲା ଲାଗି ମିଳିତ ଅଭିଯାନର ଅଂଶସ୍ୱରୂପ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ବୈଜ୍ଞାନିକମାନେ କେରଳର ପାଲକଡ଼ ଏବଂ ମାଲାପୁରମ୍ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। କେନ୍ଦ୍ରର ଯୁଗ୍ମ ନିର୍ଦ୍ଦେଶକ ପ୍ରଣୟ ବର୍ମାଙ୍କ ନେତୃତ୍ୱରେ ଗଠିତ ଦଳ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବା ସୂଚନା ମିଳିଛି। ପୁଣେର ଜାତୀୟ ଭାଇରୋଲୋଜି ସଂସ୍ଥାନର ବୈଜ୍ଞାନିକମାନଙ୍କର ଏକ ନୂଆ ଦଳ ମଧ୍ୟ ପାଲକଡ଼ ଏବଂ ମାଲାପୁରମ୍ରେ ନିପା ସଂକ୍ରମିତ ଅଞ୍ଚଳ ପରିଦର୍ଶନ କରିବାର ସମ୍ଭାବନା ରହିଛି। ଦିଲ୍ଲୀପ ପାଟିଲଙ୍କ ନେତୃତ୍ୱରେ ଗଠିତ ଏହି ଦଳ ସମ୍ପୃକ୍ତ ଅଞ୍ଚଳରେ ବାଦୁଡ଼ି ଉପରେ ସର୍ବେକ୍ଷଣ କରିବେ। କେନ୍ଦ୍ରୀୟ ଦଳ ଗତକାଲି ସେହି ଅଞ୍ଚଳ ଗସ୍ତ କରି ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା କାଳରେ ନିପା ଭାଇରସ୍ ସଂକ୍ରମଣକୁ ରୋକିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଦଳ ସନ୍ତୋଷ ପ୍ରକାଶ କରିଥିଲା। ଅନ୍ୟପକ୍ଷରେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଏବେ ରାଜ୍ୟରେ ନିପା ସଂକ୍ରମଣ ନେଇ 499 ଜଣଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ମାଲାପୁରମ୍ରେ ସଙ୍ଗରୋଧ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଥିବା ବେଳେ ପାଲକଡ଼ରେ ଏହି କଟକଣା ଜାରି ରହିବ ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦୁଇଦିନିଆ କେରଳ ଗସ୍ତରେ ଯାଇ ତିରୁଅନନ୍ତପୁରମ୍ରେ ପହଞ୍ଚିବେ। ଶ୍ରୀ ଶାହା 7ଟି ଜିଲ୍ଲାର ବିଜେପି ୱାର୍ଡ କମିଟି ପଦାଧିକାରୀଙ୍କ ସହ ଏକ ବୈଠକରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ସେ ତିରୁଅନନ୍ତପୁରମ୍ରେ ଦଳର ନୂତନ ରାଜ୍ୟ ମୁଖ୍ୟାଳୟ ମଧ୍ୟ ଉଦ୍ଘାଟନ କରିବେ। ଶ୍ରୀ ଶାହା ଥାଲିପରମ୍ବା ରାଜରାଜେଶ୍ୱରୀ ମନ୍ଦିରରେ ଦର୍ଶନ କରିବା ପାଇଁ ମଧ୍ୟ କନ୍ନୁର ଗସ୍ତ କରିବେ ବୋଲି ଜଣାପଡ଼ିଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ କହିଛନ୍ତି ଭାରତ ଏକ ଭରସାଯୋଗ୍ୟ ଅର୍ଥନୀତି ଭାବେ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଏକ ନିର୍ଭରଶୀଳ ଅଂଶୀଦାର ସାବ୍ୟସ୍ତ ହୋଇଛି। ନୂଆଦିଲ୍ଲୀରେ ସିଆଇଆଇ ଆଇଟିସି ପୁରସ୍କାର ସମାରୋହକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କହିଛନ୍ତି ବର୍ତ୍ତମାନ ବିଶ୍ୱ ଅଶାନ୍ତ ଏବଂ ଅସ୍ଥିରତା ମଧ୍ୟରେ ଗତି କରୁଛି। ଯୋଗାଣ ଶୃଙ୍ଖଳାରେ ବ୍ୟାପକ ବିଭ୍ରାଟ ଦେଖାଦେଉଥିବା ବେଳେ ଭାରତ ସ୍ଥିରତା ପ୍ରଦର୍ଶନ କରିଛି। ଭାରତର ସ୍ଥାୟୀ ବିକାଶକୁ ଲକ୍ଷ୍ୟ କରି ଉପରାଷ୍ଟ୍ରପତି କହିଛନ୍ତି ବିଶ୍ୱର ସର୍ବବୃହତ ଅର୍ଥନୀତିର ପ୍ରମାଣ ସ୍ୱରୂପ ଭାରତ ବିକାଶ କ୍ଷେତ୍ରରେ ଏକ ନିଶ୍ଚିତ ଧାରା ବଜାୟ ରଖିବାରେ ସଫଳ ହୋଇଛି। ସେ କହିଛନ୍ତି ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍, ସହଜ ଅର୍ଥନୀତି ମଡେଲ ଏବଂ ଶୂନ୍ୟ ଅଙ୍ଗାରକ ନିର୍ଗମନ ଶିଳ୍ପ କ୍ଷେତ୍ରରେ ଭାରତକୁ ମାଇଲଖୁଣ୍ଟ ସ୍ଥାପନ କରିବାକୁ ହେବ। ଏଥିଲାଗି ସେ ଭାରତୀୟ ଶିଳ୍ପକୁ ଆହ୍ୱାନ ଦେଇଛନ୍ତି। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଆୟୋଜକ ଇଂଲଣ୍ଡ 251 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଭାରତୀୟ ସମୟ ଅପରାହ୍ନ 3:30ରେ ମ୍ୟାଚ୍ ଆରମ୍ଭ ହେବ। ଗତକାଲି ପ୍ରଥମ ଦିନରେ ଇଂଲଣ୍ଡ ଭାରତ ବିପକ୍ଷରେ 4 ୱିକେଟ୍ ହରାଇ 251 ରନ୍ ସ୍କୋର କରିଥିଲା। ଜୋ ରୁଟ୍, ଅନେଶ୍ୱତ ଏବଂ ବେନ୍ ଷ୍ଟୋକ୍ସ 39 ରନ୍ କରି କ୍ରିଜ୍ରେ ଅଛନ୍ତି। ହେଡିଙ୍ଗଲିରେ ପ୍ରଥମ ଟେଷ୍ଟରେ ଇଂଲଣ୍ଡ 5 ୱିକେଟ୍ରେ ବିଜୟ ଲାଭ କରିଥିବା ବେଳେ ଏଜ୍ବାଷ୍ଟନ୍ରେ ଦ୍ୱିତୀୟ ଟେଷ୍ଟରେ ଭାରତ 336 ରନ୍ରେ ବିଜୟ ଲାଭ କରିଛି। 5 ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ ବର୍ତ୍ତମାନ 1-1 ସମାନ ସ୍ଥିତିରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତା ବର୍ଷ ମାର୍ଚ୍ଚ 31 ସୁଦ୍ଧା ଭାରତ ହେବ ନକ୍ସଲମୁକ୍ତ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ 66% ଯାଞ୍ଚ ସରିଥିବା ସୂଚନା। ଆକ୍ଜିୟମ୍ ଫୋର୍ ମିଶନର ପ୍ରତ୍ୟାବର୍ତ୍ତନ ଲାଗି ଚଳିତ ମାସ 14 ତାରିଖରେ ଆରମ୍ଭ ହେବ ପ୍ରକ୍ରିୟା। ନିପା ସଂକ୍ରମଣର ମିଳିତ ମୁକାବିଲା ଲାଗି କେରଳର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ବୈଜ୍ଞାନିକ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ 251 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।